ആകാശവാണി ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ବିଶ୍ୱସ୍ତରରେ ଅନିଶ୍ଚିତତା ସତ୍ତ୍ୱେ ଭାରତରେ ନିରନ୍ତର ଆର୍ଥିକ ବିକାଶ ଘଟୁଛି କହିଲେ ରାଷ୍ଟ୍ରପତି। 77ତମ ଗଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ କଲେ ସମ୍ବୋଧନ। ସ୍ୱତନ୍ତ୍ରତା କା ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧି କା ମନ୍ତ୍ର ଆତ୍ମନିର୍ଭର ଭାରତର ବାର୍ତ୍ତା ନେଇ ଆସନ୍ତାକାଲି ପାଳିତ ହେବ ଗଣତନ୍ତ୍ର ଦିବସ। ଚଳିତ ବର୍ଷ 131 ଜଣ ପଦ୍ମ ପୁରସ୍କାର ପାଇଁ ମନୋନୀତ, ଓଡ଼ିଶାରୁ 3 ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର। ଭାରତ ବିଶ୍ୱର ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଲଟିଛି, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଲେ ପ୍ରଧାନମନ୍ତ୍ରୀ। ଏବଂ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ T20 ମ୍ୟାଚ୍ ଜାରି, 2-0 ଭାରତ ସିରିଜ୍ ଅଗ୍ରଣୀ। ଏଥର ବିସ୍ତୃତ ସମ୍ବାଦ, 77ତମ ଗଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିଛନ୍ତି। ଦେଶବାସୀଙ୍କୁ ଜାତୀୟ ପର୍ବ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି, ଭାରତୀୟ ସମ୍ବିଧାନ ହେଉଛି ସର୍ବବୃହତ ଗଣତନ୍ତ୍ରର ଆଧାର ଗ୍ରନ୍ଥ। ଏହା ଜାତୀୟତା ଏବଂ ଏକତାର ଭାବନା ସହ ସାମ୍ବିଧାନିକ ବ୍ୟବସ୍ଥାକୁ ଏକ ଦୃଢ଼ ଭିତ୍ତିଭୂମି ପ୍ରଦାନ କରୁଛି। ବିଶ୍ୱସ୍ତରରେ ଅନିଶ୍ଚିତତା ସତ୍ତ୍ୱେ ଭାରତରେ ନିରନ୍ତର ଆର୍ଥିକ ବିକାଶ ଘଟୁଛି। ଭବିଷ୍ୟତରେ ଦେଶ ବିଶ୍ୱର ତୃତୀୟ ସର୍ବବୃହତ ଅର୍ଥବ୍ୟବସ୍ଥା ଲକ୍ଷ୍ୟ ହାସଲ ଦିଗରେ ଅଗ୍ରସର ହେଉଛି ବୋଲି ରାଷ୍ଟ୍ରପତି କହିଛନ୍ତି।
ସ୍ୱାଧୀନତା କେ ବାଦ ଦେଶ କେ ଆର୍ଥିକ ଏକୀକରଣ କେ ଲିଏ ସବସେ ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ GST କୋ ଲାଗୁ କରନେ ସେ ୱାନ୍ ନେସନ୍ ୱାନ୍ ମାର୍କେଟ କି ବ୍ୟବସ୍ଥା ସ୍ଥାପିତ ହୁଇ ହେ। GST ବ୍ୟବସ୍ଥା କୋ ଔର ଅଧିକ ପ୍ରଭାବୀ ବନାନେ କେ ହାଲ ହି କେ ନିର୍ଣ୍ଣୟ ସେ ହମାରି ଅର୍ଥବ୍ୟବସ୍ଥା କୋ ଔର ଅଧିକ ଶକ୍ତି ମିଲେଗି। ଶ୍ରମ ସୁଧାର କେ କ୍ଷେତ୍ର ମେ 4 ଲେବର କୋର୍ସ ଜାରି କିଏ ଗେ, ଇସେ ହମାରେ ଶ୍ରମିକ ଭାଇ ବହେନ ଲାଭାନ୍ୱିତ ହେଙ୍ଗେ ତଥା ଉଦ୍ୟମ କେ ବିକାଶ କୋ ଭି ଗତି ମିଲେଗି।
ଦେଶର ବିକାଶ ପାଇଁ ମହିଳା ସଶକ୍ତିକରଣ ଏବଂ ସେମାନଙ୍କର ସକ୍ରିୟ ଅଂଶଗ୍ରହଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା, ସ୍ୱାସ୍ଥ୍ୟ, ସୁରକ୍ଷା ଏବଂ ଆର୍ଥିକ ସଶକ୍ତିକରଣକୁ ଉନ୍ନତ କରିବା ପାଇଁ ହେଉଥିବା ରାଷ୍ଟ୍ରୀୟ ପ୍ରୟାସ ଅନେକ କ୍ଷେତ୍ରରେ ମହିଳାମାନଙ୍କ ଭାଗିଦାରୀ ବୃଦ୍ଧି କରିଛି ବୋଲି ରାଷ୍ଟ୍ରପତି କହିଛନ୍ତି। ବିକଶିତ ଭାରତ ନିର୍ମାଣରେ ନାରୀ ଶକ୍ତିର ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିବ ଏବଂ ଆମ ଦେଶ ମହିଳା ପୁରୁଷ ସମାନତା ଆଧାରିତ ସମାବେଶୀ ଗଣତନ୍ତ୍ରର ଉଦାହରଣ ସୃଷ୍ଟି କରିବ। ଏହି ସାମଗ୍ରିକ ବିକାଶର ଚିନ୍ତାଧାରା ଲାଗି ଅବହେଳିତ ବର୍ଗଙ୍କ କଲ୍ୟାଣ ଓ ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା କାର୍ଯ୍ୟକାରୀ କରାଯାଉଥିବା ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ କହିଛନ୍ତି। ରାଷ୍ଟ୍ର ପ୍ରଥମ ମନୋଭାବ ନେଇ କାର୍ଯ୍ୟ କରି ଗଣତନ୍ତ୍ରକୁ ଗୌରବଶାଳୀ କରିବା ପାଇଁ ରାଷ୍ଟ୍ରପତି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ର ଆସନ୍ତାକାଲି 77ତମ ଗଣତନ୍ତ୍ର ଦିବସ ପାଳନ କରିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରୁ ଜାତି ଉଦ୍ଦେଶ୍ୟରେ ଏହି ପାଳନର ନେତୃତ୍ୱ ନେବେ। ଗଣତନ୍ତ୍ର ଦିବସ ପ୍ୟାରେଡ୍ ପୂର୍ବାହ୍ନ 10:30 ଆରମ୍ଭ ହେବ ଏବଂ 90 ମିନିଟ୍ ଧରି ଚାଲିବ। ଚଳିତ ବର୍ଷ ଗଣତନ୍ତ୍ର ଦିବସରେ ବିଷୟବସ୍ତୁ ରହିଛି ସ୍ୱତନ୍ତ୍ରତା କା ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧି କା ମନ୍ତ୍ର ଆତ୍ମନିର୍ଭର ଭାରତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପରେ ଗଣତନ୍ତ୍ର ଦିବସ କାର୍ଯ୍ୟକ୍ରମ ଆରମ୍ଭ ହେବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କର୍ତ୍ତବ୍ୟ ପଥରେ ପହଞ୍ଚିବା ପରେ ମାର୍ଚ୍ଚ ପାଷ୍ଟ ମାଧ୍ୟମରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବ। ଏଥିରେ ସେନାବାହିନୀର ଯବାନ, ଅର୍ଦ୍ଧସାମରିକ ବାହିନୀ, ବେସାମରିକ ବାହିନୀ, ଏନ୍ସିସି ଏବଂ ଏନ୍ଏସ୍ଏସ୍ର ସଦସ୍ୟମାନେ ଅଂଶଗ୍ରହଣ କରିବେ। ଚଳିତ ବର୍ଷ ପ୍ୟାରେଡ୍ରେ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋସ୍ତା ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଦେର୍ ଲିଏନ୍ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ, କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ଓ ମନ୍ତ୍ରଣାଳୟର 30 ପ୍ରଜ୍ଞାପନ ମେଢ଼ ପ୍ୟାରେଡ୍ରେ ପ୍ରଦର୍ଶିତ ହେବ। ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ର 150 ବର୍ଷ ପୂର୍ତ୍ତିର ସ୍ୱତନ୍ତ୍ର ଗାନ ଏବଂ ବିଭିନ୍ନ କ୍ଷେତ୍ରରେ ଭାରତର ଦ୍ରୁତ ପ୍ରଗତି ସମ୍ପର୍କିତ ଦୃଶ୍ୟ ଏହି ପ୍ରଜ୍ଞାପନ ମେଢ଼ରେ ସ୍ଥାନ ପାଇବ। ତିନି ବାହିନୀ ପକ୍ଷରୁ ଅପରେସନ ସିନ୍ଦୁର ମିଳିତ ଉଦ୍ୟମରେ ବିଜୟ ସମ୍ପର୍କରେ ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହେବ। ଏହା ଭାରତୀୟ ସେନା, ନୌବାହିନୀ ଏବଂ ଆକାଶବାହିନୀର ମିଳିତ ଶକ୍ତି, ସଂହତି ଏବଂ ସଦ୍ଭାବନାକୁ ସୂଚାଇଥାଏ। ସେନାର 18 ମାର୍ଚିଂ ଦଳ ଏବଂ 13 ବ୍ୟାଣ୍ଡ ଦଳ ଏହି ପ୍ୟାରେଡ୍ରେ ସାମିଲ ହେବେ। ପ୍ରଥମଥର ଲାଗି ସେନା ଦ୍ୱାରା ରଣକୌଶଳ ପ୍ରଦର୍ଶିତ ହେବ। 29 ଯୁଦ୍ଧ ବିମାନ ଉଡ଼ାଣ କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହେବ। ଯୁଦ୍ଧ ବିମାନରେ SU-30, C-295, MiG-29, ଆପାଚି ଏବଂ ରାଫେଲ ଆଦି ସ୍ଥାନ ପାଇଛି। ଦେଶ ପ୍ରତି ସମ୍ମାନ ଜଣାଇ 2500 କଳାକାର ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶନ କରିବେ। 53 ବର୍ଗରେ 10,000 ସ୍ୱତନ୍ତ୍ର ଅତିଥି ଏହି କାର୍ଯ୍ୟକ୍ରମରେ ଭାଗ ନେବେ। ଚଳିତ ବର୍ଷ ଭାରତର ସମ୍ମାନଜନକ ବେସାମରିକ ପଦ୍ମ ପୁରସ୍କାର 2026 ଘୋଷଣା କରାଯାଇଛି। ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଛନ୍ତି। 131 ଜଣ ପଦ୍ମ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ସେଥିମଧ୍ୟରୁ 5 ଜଣଙ୍କୁ ପଦ୍ମବିଭୂଷଣ, 13 ଜଣଙ୍କୁ ପଦ୍ମଭୂଷଣ ଏବଂ 113 ଜଣଙ୍କୁ ପଦ୍ମଶ୍ରୀ ସମ୍ମାନ ପ୍ରଦାନ ପାଇଁ ଚୟନ କରାଯାଇଛି। 19 ଜଣ ମହିଳା ଏବଂ 16 ଜଣଙ୍କୁ ମରଣୋତ୍ତର ଭାବେ ପଦ୍ମ ପୁରସ୍କାର ପ୍ରଦାନ କରାଯିବ। ପ୍ରଖ୍ୟାତ ଅଭିନେତା ସ୍ୱର୍ଗତ ଧର୍ମେନ୍ଦ୍ର ସିଂହ ଦେଓଲଙ୍କୁ ଚଳଚ୍ଚିତ୍ର ଜଗତର ଉଲ୍ଲେଖନୀୟ ଅବଦାନ ପାଇଁ ମରଣୋତ୍ତର ଭାବେ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ। କେରଳର କେଟି ଥୋମାସଙ୍କୁ ସାଧାରଣ ବ୍ୟାପାର କଳା ପାଇଁ, ଉତ୍ତରପ୍ରଦେଶର ଏନ୍ ରାଜନ ଏବଂ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କେରଳର ପି ନାରାୟଣ, କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନଙ୍କୁ ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମବିଭୂଷଣ ପାଇଁ ମନୋନୀତ କରାଯାଇଛି। ସେହିପରି ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ଓଡ଼ିଶାର ମହେନ୍ଦ୍ର କୁମାର ମିଶ୍ର ଏବଂ ଚରଣ ହେମ୍ରମ, କଳା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସୀମାଞ୍ଚଳ ପାତ୍ର ପଦ୍ମଶ୍ରୀ ପୁରସ୍କାର ଲାଗି ମନୋନୀତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଆଜି ବିଶ୍ୱର ତୃତୀୟ ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଲଟିଛି। ପ୍ରଯୁକ୍ତି ବିଦ୍ୟା, ମହାକାଶ, ପରମାଣୁ ଶକ୍ତି, ସବୁଜ ହାଇଡ୍ରୋଜେନ୍, ବାୟୋଟେକ୍ନୋଲୋଜି ଆଦି ବିଭିନ୍ନ କ୍ଷେତ୍ରରେ ଷ୍ଟାର୍ଟଅପ୍ଗୁଡ଼ିକ ଉତ୍କର୍ଷତାର ସହ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି। 2016 ଜାନୁଆରୀ ମାସରେ ଦେଶରେ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନ ଆରମ୍ଭ କରାଯାଇଥିଲା। ପ୍ରଧାନମନ୍ତ୍ରୀ ଶିଳ୍ପ ଏବଂ ଷ୍ଟାର୍ଟଅପ୍ ଉଦ୍ୟୋଗ ସହିତ ସାମିଲ ଯୁବବର୍ଗଙ୍କୁ ଗୁଣବତ୍ତା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଭାରତର ଅର୍ଥନୀତି ଦ୍ରୁତ ପ୍ରଗତି ପଥରେ ଗତି କରୁଛି, ତେବେ ଉତ୍ପାଦିତ ହେଉଥିବା ସାମଗ୍ରୀଗୁଡ଼ିକର ଗୁଣବତ୍ତାକୁ ଉନ୍ନତ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ବୟନଶିଳ୍ପ, ପ୍ରଯୁକ୍ତି ବିଦ୍ୟା, ଇଲେକ୍ଟ୍ରୋନିକ୍ସ ଏବଂ ପ୍ୟାକେଜିଂ ପ୍ରତ୍ୟେକ କ୍ଷେତ୍ରରେ ଉଚ୍ଚ ଗୁଣବତ୍ତା ବଜାୟ ରଖାଯିବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୟୁରୋପୀୟ ପରିଷଦ ଅଧ୍ୟକ୍ଷ ଆଣ୍ଟୋନିଓ ଲୁଇସ୍ ସାଣ୍ଟୋସ୍ ଦା କୋସ୍ତାଙ୍କୁ ଆଜି ନୂଆଦିଲ୍ଲୀର ବିମାନ ବନ୍ଦରଠାରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଗତକାଲି ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭୋନ୍ ଦେର୍ ଲିଏନ୍ ଏବଂ ୟୁରୋପୀୟ ସଂଘର ବୈଦେଶିକ ବ୍ୟାପାର ଓ ସୁରକ୍ଷା ନୀତି ପ୍ରତିନିଧି କାଜା କାଲାସ୍ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଥିଲେ। ଏହି ଗସ୍ତକାଳରେ ସେମାନେ ଆସନ୍ତା ଭାରତ ୟୁରୋପୀୟ ସଂଘ ରଣନୀତି ଭାଗିଦାରିତା ନେଇ ଆଲୋଚନା କରିବେ। କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ବର୍ଷ ବର୍ଷ ଧରି ଜାରି ରହିଥିବା ଦୀର୍ଘସ୍ଥାୟୀ ଏବଂ ଗଠନମୂଳକ କାର୍ଯ୍ୟଧାରା ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ନିବିଡ଼ ଏବଂ ଫଳପ୍ରଦ କରିପାରିଛି। ୟୁରୋପୀୟ ବାଣିଜ୍ୟ କମିଶନର ମାରୋସ୍ ସେଫ୍କୋଭିଙ୍କୁ ସ୍ୱାଗତ ଜଣାଇ ଶ୍ରୀ ଗୋୟଲ ସାମାଜିକ ଗଣମାଧ୍ୟମ ଜରିଆରେ କହିଛନ୍ତି ୟୁରୋପୀୟ ସଂଘ ଭାରତର ଏକ ପ୍ରମୁଖ ଅର୍ଥନୈତିକ ଏବଂ ରଣନୈତିକ ଭାଗିଦାରୀ। ଭାରତ ଓ ୟୁରୋପୀୟ ସଂଘ ମହତ୍ୱାକାଂକ୍ଷୀ ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ବୁଝାମଣାକୁ ଅଧିକ ସମୃଦ୍ଧ କରିବା ଲାଗି ପ୍ରତିଶ୍ରତିବଦ୍ଧ ଥିବା ଶ୍ରୀ ଗୋୟଲ ସୂଚନା ଦେଇଛନ୍ତି। ଭାରତ ଓ ଆମେରିକା ମଧ୍ୟରେ ଆଜି ଉଭୟ ଦେଶ ସହ ଦୃଢ଼ ସମ୍ପର୍କ ସ୍ଥାପନ, ଭାରତ ଭୂମଧ୍ୟ ସାଗରୀୟ ଅଞ୍ଚଳର ଉତ୍ତେଜନା ଏବଂ ୟୁକ୍ରେନ୍ ବିବାଦ ସମ୍ପର୍କରେ ଆଲୋଚନା ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି ଆମେରିକା ପ୍ରତିନିଧି ଦଳ ସହ ଏହି ଆଲୋଚନା ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ଥାପନର ଗୁରୁତ୍ୱପୂର୍ଣ୍ଣ ଦିଗକୁ ସୂଚାଉଛି। ଆମେରିକାର ଏହି ପ୍ରତିନିଧି ଦଳରେ ମାଇକ୍ ରୋଜର୍ସ, ଆଡାମ୍ ସ୍ମିଥ୍, ଜିମି ପାଟ୍ରୋନିସ୍ଙ୍କ ସହ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସାମିଲ ଅଛନ୍ତି। ଗୁଆହାଟୀର ବର୍ଷାପାରାସ୍ଥିତ ଏସିଏ ଷ୍ଟାଡିୟମ୍ଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଟି20 ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ସମ୍ବାଦ ପ୍ରସ୍ତୁତ ହେବା ବେଳକୁ 19 ଓଭରରେ 9 ୱିକେଟ୍ ହରାଇ 145 ରନ୍ ସଂଗ୍ରହ କରିଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଏହି 5 ମ୍ୟାଚ୍ ବିଶିଷ୍ଟ ସିରିଜ୍ରେ ଭାରତ 2-0 ଅଗ୍ରଣୀ ରହିଛି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ବିଶ୍ୱସ୍ତରରେ ଅନିଶ୍ଚିତତା ସତ୍ତ୍ୱେ ଭାରତରେ ନିରନ୍ତର ଆର୍ଥିକ ବିକାଶ ଘଟୁଛି କହିଲେ ରାଷ୍ଟ୍ରପତି। 77ତମ ଗଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ର ଉଦ୍ଦେଶ୍ୟରେ କଲେ ସମ୍ବୋଧନ। ସ୍ୱତନ୍ତ୍ରତା କା ମନ୍ତ୍ର ବନ୍ଦେ ମାତରମ୍ ଏବଂ ସମୃଦ୍ଧି କା ମନ୍ତ୍ର ଆତ୍ମନିର୍ଭର ଭାରତର ବାର୍ତ୍ତା ନେଇ ଆସନ୍ତାକାଲି ପାଳିତ ହେବ ଗଣତନ୍ତ୍ର ଦିବସ। ଚଳିତ ବର୍ଷ 131 ଜଣ ପଦ୍ମ ପୁରସ୍କାର ପାଇଁ ମନୋନୀତ। ଓଡ଼ିଶାରୁ 3 ଜଣ ପାଇବେ ପଦ୍ମଶ୍ରୀ ପୁରସ୍କାର। ଭାରତ ବିଶ୍ୱର ସର୍ବବୃହତ ଷ୍ଟାର୍ଟଅପ୍ ଇକୋସିଷ୍ଟମ ପାଲଟିଛି, ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ କହିଲେ ପ୍ରଧାନମନ୍ତ୍ରୀ। ଏବଂ ଭାରତ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି20 ମ୍ୟାଚ୍ ଜାରି, 2-0 ଭାରତ ସିରିଜ୍ ଅଗ୍ରଣୀ। ସମ୍ବାଦ ଶେଷ ହେଲା।